ନୀଳାଚଳବାସୀ ବଡ଼ ଦେଉଳିଆ ବଡ଼ ଠାକୁର ଯେତେ ବଡ଼ ହେଇଥିଲେ ବି ସେ ସବୁବେଳେ ଭକ୍ତର ଭାବରେ ବନ୍ଧା। ଭାବରେ ଅଭାବ ହେଲେ ଭଗବାନଙ୍କର ଦର୍ଶନ ମିଳିନଥାଏ, ଆଉ ତାଙ୍କୁ ପାଇବାକୁ ହେଲେ ତାଙ୍କ ପ୍ରତି ଅନ୍ତରରେ ଭାବ ଥିବା ସହ ମନରେ ଅଶେଷ ଭକ୍ତି ଥିବା ଦରକାର।
Production।